ആകാശവാണി. ମରିସସ୍ରେ 12ଟି ପ୍ରଭାବଶାଳୀ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ. ସଂସଦ ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର. ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ. ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣି ଖୋଲିବା ନେଇ ତଦାରଖ କମିଟିର ନିଷ୍ପତ୍ତି. ଏବଂ ଆନ୍ତର୍ଜାତିକ ବାୟୋଲୋଜି ଅଲମ୍ପିଆଡ୍ରେ ଗୋଟିଏ ସ୍ୱର୍ଣ୍ଣ ସହ 4ଟି ପଦକ ହାସଲ କଲେ ଭାରତୀୟ ଛାତ୍ରଛାତ୍ରୀ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୋର୍ଟ ଲୁଇସ୍ଠାରେ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଛନ୍ତି. ଭାରତ ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସ୍ଥାୟୀ ଭାଗିଦାରିତାର ଏହି ସାକ୍ଷାତ ଆଲୋଚନା ସମୟରେ ସମୀକ୍ଷା କରାଯାଇଥିଲା. ଏହାକୁ ଅଧିକ ସୁଦୃଢ଼ କରିବା ଲାଗି ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି. ଭାରତ ମରିସସ୍ ସମ୍ପର୍କକୁ ଅବ୍ୟାହତ ରଖିବା ଏବଂ ଏହାକୁ ଅଧିକ ସୁଦୃଢ଼ କରିବା ଲାଗି ଶ୍ରୀ ଜୟଶଙ୍କର ଆଗ୍ରହ ପ୍ରକାଶ କରିଛନ୍ତି. ଏହି ଅବସରରେ ଦୁଇ ନେତା ମିଳିତ ଭାବେ 12ଟି ପ୍ରଭାବଶାଳୀ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି. ମହାକାଶ ସହଯୋଗ, ଜାତୀୟ ପାଠ୍ୟକ୍ରମ ଗବେଷଣା ପ୍ରତିଷ୍ଠାନର ବିକାଶ, ସଂସ୍କୃତ ଏବଂ ଭାରତୀୟ ଦର୍ଶନ ପାଇଁ ଆଇସିସିଆର୍ ଚେୟାର ନବୀକରଣ ଏବଂ ଭାରତୀୟ ଇମିଗ୍ରେସନ ଆର୍କାଇଭସ୍ର ଡିଜିଟାଇଜେସନ୍ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଡକ୍ଟର ଜୟଶଙ୍କର କହିଛନ୍ତି ମରିସସ୍ର ପ୍ରଗତି କ୍ଷେତ୍ରରେ ଭାରତ ସହଯୋଗ ପ୍ରଦାନ କରିବାକୁ ଦୃଢ଼ ପ୍ରତିଶ୍ରତିବଦ୍ଧ. ଦୁଇ ଦେଶ ମଧ୍ୟରେ ବହୁମୁଖୀ ଭାଗିଦାରିତା ପୂର୍ବଭଳି ଜାରି ରହିବ ବୋଲି ସେ କହିଛନ୍ତି. ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ଆସନ୍ତା ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି. ଏହି ବୈଠକରେ ସଂସଦର ଉଭୟ ଗୃହର କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ଲାଗି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ. ଆସନ୍ତା 22 ତାରିଖରୁ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ସଂସଦର ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ବଜେଟ୍ 23 ତାରିଖ ଦିନ ଉପସ୍ଥାପନ କରାଯିବ। ଏନ୍ଡିଏ ମେଣ୍ଟ ସରକାରଙ୍କ ତୃତୀୟ ପାଳିରେ ଏହା ହେବ ପ୍ରଥମ ବଜେଟ୍। ସୂଚନାଯୋଗ୍ୟ, ଗତମାସରେ ଅନୁଷ୍ଠିତ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଏହି ବଜେଟ୍ ସରକାରଙ୍କ ସୁଦୂର ପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ପଦକ୍ଷେପ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଏନ୍ କୋଟେଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ସିଂହ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିବାବେଳେ ଜଷ୍ଟିସ୍ ମହାଦେବନ ମାଡ୍ରାସ୍ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଆଇନ ଏବଂ ନ୍ୟାୟିକ ମନ୍ତ୍ରଣାଳୟ କହିଛି ଏହି ଦୁଇ ବିଚାରପତି ତାଙ୍କର ନୂତନ ପଦବୀରେ ଯୋଗଦେବା ଦିନଠୁ ସେମାନଙ୍କ ନିଯୁକ୍ତିକୁ ପରିଗଣିତ କରାଯିବ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବୈଜ୍ଞାନିକମାନେ କୃଷକମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରି ଉତ୍ପାଦନ ହାରକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର 96ତମ ପ୍ରତିଷ୍ଠା ଦିବସକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ଏବଂ କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଓ କଲେଜରୁ କୃଷି ବିଜ୍ଞାନ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ବିଭାଗର କୃଷି ବୈଜ୍ଞାନିକମାନେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଶ୍ରୀ ଚୌହାନ କହିଛନ୍ତି ଆଜି ମଧ୍ୟ ଦେଶର 50% ଲୋକ କୃଷି ଉପରେ ନିର୍ଭରଶୀଳ। ଲୋକମାନେ ସରକାରଙ୍କ ବିଭିନ୍ନ କୃଷିନୀତି ଉପରେ ମଧ୍ୟ ନିଜର ଆସ୍ଥା ପ୍ରକଟ କରିଆସୁଛନ୍ତି। କେବଳ ଶସ୍ୟ ଉତ୍ପାଦନରେ ଆମ ଦେଶ ଆତ୍ମନିର୍ଭରଶୀଳ ହୋଇନାହିଁ, ବରଂ ମତ୍ସ୍ୟ ଏବଂ ଗୋପାଳନ କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତି ଜାହିର କରିଛି। ସରକାର ମଧ୍ୟ ଡାଲିଜାତୀୟ ଏବଂ ତୈଳବୀଜ ଶସ୍ୟ ଉପରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି। ଶସ୍ୟ ଉତ୍ପାଦନ ହାରରେ କୌଣସି ପ୍ରଭାବ ନ ପକାଇ ଜୈବିକ କୃଷି ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଛନ୍ତି। ଉତ୍ତରପ୍ରଦେଶରେ ସାମ୍ପ୍ରତିକ ବନ୍ୟାରେ 17ଟି ଜିଲ୍ଲାର 1500ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବରେଲି, ଫିଲିଭିତ୍ ଏବଂ ଶାହାଜାନପୁର ସହରାଞ୍ଚଳ ମଧ୍ୟ ଏହି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। 24 ଘଣ୍ଟା ମଧ୍ୟରେ ପ୍ରଭାବିତ ଲୋକଙ୍କୁ ସହାୟତା ସୁନିଶ୍ଚିତ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫସଲହାନୀ ଏବଂ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ପାଟନାରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡର ବୋକାରୋ ହୋଇଥିବା ଜଣାପଡ଼ିଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ହଜାରୀବାଗରୁ ସିବିଆଇ ଗିରଫ କରିଛି। ଏପର୍ଯ୍ୟନ୍ତ ସିବିଆଇ ଏହି ମାମଲାରେ 14 ଜଣଙ୍କୁ ଗିରଫ କରିଥିବା ବେଳେ ଏହା ମଧ୍ୟରେ ଝାଡ଼ଖଣ୍ଡର ହଜାରୀବାଗର ଏକ ସ୍କୁଲ୍ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଏହି ମାମଲାର ଅନୁସନ୍ଧାନ ସିବିଆଇ ଏବଂ ବିଭିନ୍ନ ରାଜ୍ୟର ପୁଲିସ୍ ବିଭାଗ ଜାରି ରଖିଛି। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣିଥରେ ଖୋଲିବା ପାଇଁ ନିଷ୍ପଭି ନିଆଯାଇଛି। ଏଥିପାଇଁ ସମୟ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କର ଅଧରପଣା ନୀତି ସେହିଦିନ ରଥ ଉପରେ ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପଭି ହୋଇଛି। ସକାଳ 8:00ରୁ ଏହି କଟକଣା ଲଗାଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ କମିଟିର ସଦସ୍ୟଗଣ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥହରର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ରଥହରର ଠାକୁରଙ୍କର ଆସନ୍ତାକାଲି ସୁନାବେଶ ଏବଂ ଗୁରୁବାର ଦିନ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କ ନୀଳାଦ୍ରି ବିଜେ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ସପ୍ତମ ଶିଖର ବୈଠକରେ ଅଧ୍ୟକ୍ଷତା କରିବେ। ଆସନ୍ତା ଗୁରୁବାର ଏହି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଶ୍ରୀ ଶାହା ଜାତୀୟ ନିଶାଦ୍ରବ୍ୟ ହେଲ୍ପଲାଇନ୍ ମାନସର ଉନ୍କୋଚନ କରିବା ସହ ଶ୍ରୀନଗରଠାରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ଆଞ୍ଚଳିକ କାର୍ଯ୍ୟାଳୟର ଉଦ୍ଘାଟନ କରିବେ। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା 2023ର ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ବାର୍ଷିକ ରିପୋର୍ଟ ଉନ୍କୋଚନ କରିବା ସହ ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ଦୃଢ଼ କରିବା। ଏହାଦ୍ୱାରା ଦେଶରେ ନିଶାଦ୍ରବ୍ୟ କାରବାର ରୋକିବା ଲାଗି ସମନ୍ୱୟ ଭିତ୍ତିକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ଦିଗରେ ଏକ ତିନିସୂତ୍ରୀ ଯୋଜନା ପ୍ରସ୍ତୁତି କରୁଛି। ଏଥିରେ ଲୋକମାନଙ୍କୁ ସଚେତନ କରାଇବା, ବିଭିନ୍ନ ନିଶାଦ୍ରବ୍ୟ ନିୟନ୍ତ୍ରଣକାରୀ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା ଓ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକୁ ଭାଗିଦାରୀ ପାଇଁ ସୁଯୋଗ ସୃଷ୍ଟି କରିବା। 2047 ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ସବୁମତେ ଉଦ୍ୟମ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଦେଇଛି। ପଛୁଆବର୍ଗ ଆୟୋଗଙ୍କୁ ସାୟିଧାନିକ ମାନ୍ୟତା ଦେବାରେ ଐତିହାସିକ ନିର୍ଣ୍ଣୟ ନିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହରିୟାଣାର ମହେନ୍ଦ୍ରଗଡ଼ସ୍ଥିତ ପାଲିଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଛୁଆବର୍ଗ ସମ୍ମାନ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ୍ ଏବଂ ନିଟ୍ ପରୀକ୍ଷାରେ 27% ସଂରକ୍ଷଣ ଦେବାରେ କେନ୍ଦ୍ର ସରକାର ଅଂଶଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ପଞ୍ଚାୟତ ଏବଂ ମ୍ୟୁନିସିପାଲ କର୍ପୋରେସନରେ ଗ୍ରୁପ୍ ଏ କର୍ମଚାରୀମାନଙ୍କୁ 8% ସଂରକ୍ଷଣ ସହ ଗ୍ରୁପ୍ ବି'ରେ ମଧ୍ୟ 5% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। 35ତମ ଆନ୍ତର୍ଜାତିକ ବାୟୋଲୋଜି ଅଲମ୍ପିଆଡ୍ ଆଇବିଓ 2024ରେ ଭାରତୀୟ ଛାତ୍ରମାନେ ସଫଳତା ହାସଲ କରିଛନ୍ତି। ମୁମ୍ବାଇର ବେଦାନ୍ତ ଶାଖରେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଅନ୍ୟ 3 ଜଣ ରୌପ୍ୟ ପଦକ ପାଇଛନ୍ତି। କାଜାଖସ୍ତାନର ଅସ୍ଥାନାଠାରେ 7 ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି 35ତମ ଆଇବିଓ ପ୍ରତିଯୋଗିତା ଗତ 13 ତାରିଖ ଦିନ ଉଦ୍ଯାପିତ ହୋଇଛି। ମରିସସ୍ରେ 12 ପ୍ରଭାବଶାଳୀ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ। ସଂସଦ ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଉ 2 ଜଣଙ୍କୁ ଗିରଫ କଲା ସିବିଆଇ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣି ଖୋଲିବା ନେଇ ତଦାରଖ କମିଟିର ନିଷ୍ପତ୍ତି ଏବଂ ଆନ୍ତର୍ଜାତିକ ବାୟୋଲୋଜି ଅଲମ୍ପିଆଡ୍ରେ 2 ସ୍ୱର୍ଣ୍ଣ ସହ 4 ପଦକ ହାସଲ କଲେ ଭାରତୀୟ ଛାତ୍ରଛାତ୍ରୀ। ସମ୍ବାଦ ଶେଷ ହେଲା।